ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ପୁରୀରେ ଆଜି ଅନୁଷ୍ଠିତ ହେଉଛି ରଥାରୂଢ଼ ଶ୍ରୀଜୀଉମାନଙ୍କ ସୁନାବେଶ। ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁମାନଙ୍କୁ ସନ୍ଧ୍ୟାରେ ଦେବେ ଦର୍ଶନ। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସର୍ବଦଳୀୟ ବୈଠକ। ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ମୁସଲମାନ ସମ୍ପ୍ରଦାୟଙ୍କ ମହାନ ପର୍ବ ମହରମ। ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା, ପ୍ରବଳ ବର୍ଷା ହେବା ନେଇ 8ଟି ଜିଲ୍ଲାକୁ ସତର୍କ ସୂଚନା। ପୁରୀରେ ପବିତ୍ର ଶ୍ରୀହରିଶୟନ ଏକାଦଶୀ ତିଥିରେ ଆଜି ରଥ ଉପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବଡ଼ ତଡ଼ାଉ ବେଶ ବା ସୁନାବେଶ ଅନୁଷ୍ଠିତ ହେଉଛି। ଶ୍ରଦ୍ଧାଳୁମାନେ ସନ୍ଧ୍ୟା 5ଟାରୁ ଶ୍ରୀଜୀଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିପାରିବେ। ତେବେ ସକାଳୁ ମଙ୍ଗଳ ଆଳତୀ ଶେଷ ହେବା ପରେ ମହାପ୍ରଭୁଙ୍କ ମୈଲମ, ତଡ଼ପଲାଗି ନୀତି ଓ ଅବକାଶ ପୂଜା ଅନୁଷ୍ଠିତ ହୋଇଥିଲା। ପରେ ମହାପ୍ରଭୁଙ୍କର ବେଶ ଶେଷ କରାଯାଇ ଶ୍ରୀବଲ୍ଲଭ ଭୋଗ ଓ ସକାଳ ଧୂପ ହୋଇଥିଲା। ଏହାପରେ ପୁନର୍ବାର ଶ୍ରୀଜୀଉଙ୍କର ମୈଲମ, ମହାସ୍ନାନ ଓ ସର୍ବାଙ୍ଗ ନୀତି କରାଯିବା ସହ ମଧ୍ୟାହ୍ନ ଧୂପ ଶେଷ ହୋଇଛି। ଏ ସମ୍ପର୍କରେ ଆମ ପୁରୀ ସମ୍ବାଦଦାତାଙ୍କ ରିପୋର୍ଟ।
ଆଜି ହେଉଛି ପବିତ୍ର ଶ୍ରୀ ହରିଶୟନ ଏକାଦଶୀ। ଆଜିର ତିଥିରେ ପରମ୍ପରା ଅନୁସାରେ ତିନି ରଥ ଉପରେ ମହାପ୍ରଭୁମାନଙ୍କର ଅନୁଷ୍ଠିତ ହୋଇଥାଏ ସୁନାବେଶ। ଏହି ଦୁର୍ଲଭ ବେଶ ଦର୍ଶନ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ଥିବାରୁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଆଜି ଦେଖିବାକୁ ମିଳିଛି। ଏହି ଦୁର୍ଲଭ ସୁନାବେଶ ଦର୍ଶନ ପାଇଁ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥିବାରୁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ନେଇ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ମାର୍କେଟ ଛକଠାରୁ ସ୍ୱତନ୍ତ୍ର ବ୍ୟାରିକେଡ୍ ଦେଇ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ସିଂହଦ୍ୱାର ସମ୍ମୁଖରେ ରଥାରୂଢ଼ ବିଗ୍ରହମାନଙ୍କର ସୁନାବେଶ ଦର୍ଶନ କରିବେ। ସେହିପରି ରଥ ଉପରେ ଶ୍ରୀ ବିଗ୍ରହମାନଙ୍କ ସମ୍ମୁଖରେ କେହି ବି ସେବାୟତ ଠିଆ ହୋଇ ନ ରହିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ 190 ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଥିବା ଜଣାପଡ଼ିଛି। ଜିଲ୍ଲା ପ୍ରଶାସନର ସୂଚନା ଅନୁଯାୟୀ ଶ୍ରଦ୍ଧାଳୁଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଜଳ ରଖାଯାଇଥିବା ବେଳେ ଡାକ୍ତରୀ ଦଳକୁ ସଜାଗ ରଖାଯାଇଛି। ଆସନ୍ତାକାଲି ଅଧରପଣା ନୀତି ଅନୁଷ୍ଠିତ ହେବ। ସେହିଭଳି ଶୁକ୍ରବାର ଦିନ ଠାକୁରଙ୍କର ନୀଳାଦ୍ରି ବିଜେ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ସରକାର ଆସନ୍ତା ରବିବାର ଦିନ ସର୍ବଦଳୀୟ ବୈଠକ ଡାକିଛନ୍ତି। ବୈଠକରେ ସଂସଦର ଉଭୟ ଗୃହ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନା ପାଇଁ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ାଯିବ। ସୂଚନା ଅନୁସାରେ ଆସନ୍ତା 22 ତାରିଖରୁ ଅଗଷ୍ଟ ମାସ 12 ତାରିଖ ପର୍ଯ୍ୟନ୍ତ ସଂସଦର ବଜେଟ୍ ଅଧିବେଶନ ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଆସନ୍ତା 23 ତାରିଖ ଦିନ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆଜି ସମ୍ବଲପୁର ଗସ୍ତ କରି ଗୁଡ଼େଶ୍ୱର ବାବାଙ୍କ ମନ୍ଦିର ରାସ୍ତାରେ ମା' ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ଯୋଗଦେଇ ଚାରାରୋପଣ କରିଛନ୍ତି। ଏଥିସହିତ ପରିବେଶ ସଚେତନତାର ବାର୍ତ୍ତା ଦେଇଛନ୍ତି। 4.5 କୋଟି ଓଡ଼ିଆ ଯଦି ଗୋଟିଏ ଗୋଟିଏ ଚାରା ଲଗାଇବେ ତେବେ ଓଡ଼ିଶାରେ ଏକସଙ୍ଗରେ 4.5 କୋଟି ଗଛ ଲାଗିପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ରାଜ୍ୟର ବିଭିନ୍ନ ତୈଳ ଓ ଗ୍ୟାସ୍ ବିତରକଙ୍କ ସହ ଆଲୋଚନା କରି ଖାଉଟିମାନଙ୍କୁ ଠିକ୍ ପରିମାଣ ଓ ଗୁଣାତ୍ମକ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଓଡ଼ିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଗତକାଲି ଅନୁଷ୍ଠିତ ଏକ ବୈଠକରେ ଗ୍ୟାସ୍ ବୁକିଂର 48 ଘଣ୍ଟା ମଧ୍ୟରେ ଖାଉଟିମାନଙ୍କ ନିକଟରେ ଗ୍ୟାସ୍ ପହଞ୍ଚାଇବା ନେଇ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି। ଗ୍ୟାସ୍ର କଳାବଜାରୀ ଓ ତୈଳ ସାମଗ୍ରୀରେ ଅପମିଶ୍ରଣ ରୋକିବା ପାଇଁ ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ ଜାରି ରଖିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ବିଭିନ୍ନ ବିତର୍କ ସଂସ୍ଥାର ସମସ୍ୟା ଓ ଖାଉଟିମାନଙ୍କର ଅଭିଯୋଗଗୁଡ଼ିକର ତ୍ୱରିତ ସମାଧାନ ଉପରେ କାର୍ଯ୍ୟ କରିବା ନେଇ ଆଲୋଚନା ହୋଇଥିଲା। କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍କିଟାଲରେ ନର୍ସିଂ ଅଫିସର ସଂଘ ଓ ହାଉସ୍ ସର୍ଜନ ସଂଘ ବିବାଦ ପ୍ରସଙ୍ଗକୁ ନେଇ ଆଜି ହାଉସ୍ ସର୍ଜନମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ତେବେ ଜରୁରୀ ରୋଗୀ ସେବା ଜାରି ରହିଛି। ଡାକ୍ତରଙ୍କ କାର୍ଯ୍ୟବନ୍ଦକୁ ଜୁନିୟର ଡାକ୍ତର ସଂଘ ଏବଂ ଏସ୍ସିବି ଡାକ୍ତରୀ ଛାତ୍ର ସଂଘ ସମର୍ଥନ କରିଛି। ଅନ୍ୟପକ୍ଷରେ ଡାକ୍ତରମାନେ ନର୍ସିଂ ଅଫିସରଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତେଣୁ ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆସନ୍ତାକାଲିଠାରୁ ସାରା ରାଜ୍ୟର ନର୍ସିଂ ଅଫିସରମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିବେ ବୋଲି ଜଣାପଡ଼ିଛି। ତିନିଦିନ ପ୍ରତୀକାତ୍ମକ ପ୍ରତିବାଦ ପରେ ସମସ୍ୟାର ସମାଧାନ ନ ହେଲେ ଆସନ୍ତା 24 ତାରିଖରୁ ଏସ୍ସିବି ନର୍ସିଂ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ କରାଯିବ ବୋଲି କୁହାଯାଇଛି। ମୁସଲମାନ ସମ୍ପ୍ରଦାୟର ମହାନ ପର୍ବ ମହରମ ଆଜି ସାରା ଦେଶରେ ପାଳିତ ହେଉଛି। ପ୍ରଫେଟ୍ ମହମ୍ମଦଙ୍କ ନାତି ହଜରତ ଇମାମ ହୁସେନଙ୍କର ବଳିଦାନକୁ ସ୍କରଣ କରି ଏହି ଦିବସ ପାଳନ କରାଯାଉଛି। ଏହି ଉପଲକ୍ଷେ ମସ୍ଜିଦ୍ଗୁଡ଼ିକରେ ସମୂହ ନମାଜପାଠ କରାଯାଉଥିବା ଦେଖିବାକୁ ମିଳିଛି। ଭଦ୍ରକ ଜିଲ୍ଲାର ଧାମନଗର ଦୋବଲ ସମେତ ବିଭିନ୍ନ ସ୍ଥାନରେ ମହରମ ପାଳନ କରାଯାଉଛି। ଦୋବଲ ଓ ଧାମନଗର ଅଞ୍ଚଳରେ ବିଭିନ୍ନ ସାହିବସ୍ତିରୁ କାଫଲା ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରିଛି। ସମ୍ଭଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହି ପର୍ବ ମଧ୍ୟ ପାଳନ କରାଯାଉଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି। ଜାତୀୟ ଶିକ୍ଷାନୀତି 2020ର ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆସନ୍ତା 22-28 ତାରିଖ ମଧ୍ୟରେ ଶିକ୍ଷା ସପ୍ତାହ ପାଳନ କରାଯିବ। ଏନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ପ୍ରତିଦିନ ସ୍ୱତନ୍ତ୍ର ଭାବେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ ପକ୍ଷରୁ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନକୁ ଚିଠି ଲେଖାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଆଦର୍ଶ ଜଳାତଙ୍କ କ୍ଲିନିକ୍ ଖୋଲାଯିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ପ୍ରଥମ ପର୍ଯ୍ୟାୟରେ 15 ଜିଲ୍ଲା ହସ୍କିଟାଲ ସମେତ କ୍ୟାପିଟାଲ ହସ୍କିଟାଲରେ ଜଳାତଙ୍କ କ୍ଲିନିକ୍ ଖୋଲାଯିବ। ଏହା ବ୍ୟତୀତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ଜଳାତଙ୍କ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯିବ। କେନ୍ଦ୍ର ସରକାରଙ୍କ ୱାନ୍ ହେଲ୍ଥ ଯୋଜନା ଅନ୍ତର୍ଗତ ଜାତୀୟ ଜଳାତଙ୍କ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅନୁଯାୟୀ ଏହି ରୋଗର ନିରାକରଣ ଓ ପ୍ରତିଷେଧକମୂଳକ ବ୍ୟବସ୍ଥା ପାଇଁ ସମସ୍ତ ତଥ୍ୟ ଜନସ୍ୱାସ୍ଥ୍ୟ ବିଭାଗକୁ ପଠାଯାଇବା ବାଧ୍ୟତାମୂଳକ କରାଯାଇଛି। ନବରଙ୍ଗପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଡକ୍ଟର କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଳଶକ୍ତି ଅଭିଯାନ କ୍ୟାଚ୍ ଦି ରେନ୍ 2024ର ବିଷୟ ନାରୀ ଶକ୍ତି ସେ ଜଳଶକ୍ତି ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ କାର୍ଯ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ନୋଡାଲ ଅଫିସର ତଥା ରାଜ୍ୟ ବିହନ ନିଗମର ପରିଚାଳନା ନିର୍ଦ୍ଦେଶକ ରମେଶ କୁମାର ନାୟକ ଆଜି ଖଲିକୋଟ ବ୍ଲକ ଗସ୍ତରେ ଯାଇ ବିଭିନ୍ନ କୃଷିକ୍ଷେତ୍ର ପରିଦର୍ଶନ କରି କୃଷି ସମ୍ପର୍କିତ ବିଭିନ୍ନ ଯୋଜନାର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଖଲିକୋଟ ବ୍ଲକ ମାନାପାଲି ମୀନକୁମାରୀ ମେଗା ଫଳ ଉଦ୍ୟାନ ଓ ମନରେଗା ଯୋଜନାରେ ହେଉଥିବା କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି। ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଥାଇରଏଡ୍ ପରୀକ୍ଷା ଆରମ୍ଭ ହୋଇଛି। ମହିଳାମାନଙ୍କଠାରେ ବିଶେଷ ରୂପେ ଏହି ରୋଗ ଦେଖାଯାଇଥାଏ। ବିନା ମୂଲ୍ୟରେ ସ୍ୱାସ୍ଥ୍ୟକେନ୍ଦ୍ର ଏହି ସେବା ଯୋଗାଇ ଦେଉଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଧ୍ୟ ରକ୍ତଶିଗୁଳି ରୋଗର ପରୀକ୍ଷା କରାଯାଉଛି। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 22 ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଗଞ୍ଜାମ ଗଜପତି ନୟାଗଡ଼ ପୁରୀ କନ୍ଧମାଳ ରାୟଗଡ଼ା ନବରଙ୍ଗପୁର ଏବଂ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ଶୁକ୍ରବାର ସୁଦ୍ଧା ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଆସନ୍ତା ଶନିବାର ସୁଦ୍ଧା ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପୁରୀରେ ଆଜି ଅନୁଷ୍ଠିତ ହେଉଛି ରଥାରୂଢ଼ ଶ୍ରୀଜୀଉମାନଙ୍କ ସୁନାବେଶ। ରାଜରାଜେଶ୍ୱର ବେଶରେ ଶ୍ରଦ୍ଧାଳୁମାନଙ୍କୁ ସନ୍ଧ୍ୟାରେ ଦେବେ ଦର୍ଶନ। ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆସନ୍ତା ରବିବାର ଦିନ ସର୍ବଦଳୀୟ ବୈଠକ। ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ମୁସଲମାନ ସମ୍ପ୍ରଦାୟଙ୍କ ମହାନ ପର୍ବ ମହରମ ଏବଂ ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା। ପ୍ରବଳ ବର୍ଷା ହେବା ନେଇ 8 ଜିଲ୍ଲାକୁ ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।